26 ଗାଡ଼ାରେ ନେଇଠାରେ ଆମର ଯୀଶୁ ଜୀବନର ଯୀଶୁ ଆର୍ ତାଙ୍କର ସାଙ୍ଗେ ଯିବାର ଡଙ୍ଗାରେ ବସି ଗୋଟେ ଦେଶ କେ ନେଇ ଗାଡ଼ାରେ ନାମକ ଦେଶକେ ଗେ ନେଇ ଯୀଶୁ ଯେତେବେଳେ ଡଙ୍ଗାରେ ଓହ୍ଲେଇ ପଡ଼ିଲା ଗୋଟେ ଖରାପ ଆତ୍ମା ଭର୍ତ୍ତି ହେଇ ଘରେ ଥିବାର ଦେଖିଲା। ଏଇ ମଣଷଟା ମରବାକେ ନାଇଁଥିଲା, ମଶାଣୀରେ ରହୁଥିଲା। ମଶାଣୀ ଭୂଇଁରେ କିଛି ଲୁଗା ପିନ୍ଧିଥିଲାନି ଆର୍ ସେ ବହୁତ ଭୟଙ୍କର ଥିଲା। ଗାଁ ମଣଷମାନେ ତାର ପାଖକେ ଯିବାର ନାଗି ଡରୁଥିନେ। କେତେକ ମଣଷ ହାତେ ଗୋଡ଼େ ଝିଞ୍ଜିରେ ବାନ୍ଧି ଅଟକେଇନି, ହେନେ ସେ ସବୁ ଛିଣ୍ଡେଇ ଦେଉଥିଲା। ସବୁବେଳେ ଆର ଦିନ ରାତିଏ ସେ ଡରିଯିବା ରକମ ପାଟି କରୁଥିଲା, କେମିତି କେଜାଣି ସିଏ ମାରି ହେଉଥିଲା ଆର୍ ପଥରରେ ଛେଞ୍ଚି ହେଉଥିଲା। ସେଇ ଶୈତାନର ଖରାପ ଆତ୍ମା ଦ୍ୱାରା କଷ୍ଟ ପାଉଥିଲା। ଯେତେବେଳେ ସେ ମଣଷଟା ଯୀଶୁ ପାଖକେ ଆସିଲା, ଯୀଶୁ ଦେଖିଲା ତାର ପାଖକେ ଆସିଲା, ସେ ଦୌଡ଼ି ଗଲା ଆର୍ ଆଣ୍ଠେଇ ପଡ଼ିଲା। ଏଇନାକ ଯୀଶୁ ସେ ମଣଷଟାକେ ଖରାପ ଆତ୍ମା ଛାଡ଼ଉଥିଲା। ଖରାପ ଆତ୍ମା ଭିତରୁ ପାଟି କରି କହିଲା, ଜୁର୍ରେ ଆମର ନାଗି ତୁମର କି, ଆମକେ ଜାଣିଛ ତୁମେ ମୁଇଁ ହେଲି ଭଗବାନର ଛୁଆ, ଶପଥ କରି କହୁଛେ ଆର୍ ସେମାନଙ୍କେ ମୟୂରଭୂମିକେ ପଠେଇ ନେଇ। ଯୀଶୁ ତାହାକେ କହିଲା, ତୋର ନାମ କି? ମୋର ନାମ ବାହିନୀ, ଯାହା ରଥ ବହୁତ। ତାରପରେ ଯୀଶୁ ଆଦେଶ ଦେଲା, ସବୁ ଆତ୍ମାକେ ମଣଷ ପାଖକୁ ବାହାରି ଯା। ସେମାନେ ଗୋଟିଏ ଘୁଷୁରୀ ଗୋଟେ ପଶିଗେ ନାହିଁ, ଘୁଷୁରୀ ପାହାଡ଼ ଓହ୍ଲେଇ ନାହିଁ, ସମୁଦ୍ର ଆଡ଼େ ଗେ ନାହିଁ ଆର୍ ଡୁବି ମରିଗେ ନାହିଁ। ତାରପରେ ଏଇ ମଣଷଟା ବସି ପଡ଼ିଲା। ଯୀଶୁ ସାଙ୍ଗେ କଥା ହେଲା, ସେ ଲୁଗା ପିନ୍ଧିଲା ଆର୍ ଚିନ୍ତା ଶକ୍ତି ଫେରିଲା। ତାରପରେ ଡଙ୍ଗାରେ ଚଢ଼ିଲା ଆର୍ ଆରପାର ହେଲା। ମଣଷଟା ଜୁହାର ହେଲା ତାଙ୍କର ପଛେ ଯିବାର ନାଗି, ତାର ସାଙ୍ଗେ ରହିବାର ନାଗି। ତାହେଲେ ଯୀଶୁ ତାକେ ଯାଇତେ ଦେଲାନି, ସେ କହିଲା, ତୁମେ ତୁମର ମଣଷମାନଙ୍କ ପାଖକେ ଯାଅ ଆର୍ ସେମାନଙ୍କେ କହ, ଯାଅ ସବୁ ପ୍ରଭୁ ତୁମର ନାଗି କରିଛି। ସେମାନଙ୍କେ ଯାଇ କହିବ, ଯୀଶୁ କେତେ ଦୟା କରିଛି, ଯେଠେ ସିଏ ରହୁଥିଲା ସେଇଠି 10 ଗାଁ ଥିଲା। ଆର୍ ମଣଷମାନଙ୍କେ କହିଲା, ମଣଷମାନେ ଶୁଣୁ ନାହିଁ, ଧୀର ହେଇ ଆର୍ ବହୁତ ଚମତ୍କାର ହେ ନାହିଁ, ଆମର ଦେଶେ ବହୁତ ଖରାପ ଆତ୍ମା ଅଛି, ଶୈତାନ ବିଷୟରେ ସାଫ ରକମ କାହାକେ ଆଘାତ କରିବ ବୋଲି ଖୋଜି ବୁଲୁଛି। ଯୀଶୁ ଜଗତକେ ଆସୁନାହିଁ ଶୈତାନ ଚାହୁଁଥିବା କାମକେ ଶେଷ କରିବାର ନାଗି। ଯିଏ ବହୁତ ଖରାପ ଆତ୍ମା ଅଛି ଯୀଶୁ ସେମାନଙ୍କେ ଡରେନି, ସବୁ ଶକ୍ତି ଯୀଶୁ ପାଖେ ଅଛି, ସେ ଆମକେ ଶୈତାନ କାମ ମୁକ୍ତି କଲା। ଖରାପ ଆତ୍ମାମାନଙ୍କେ ଜାଣନ୍ ଯୀଶୁକେ ଆର୍ ସେମାନେ ତାକେ ଡରନ୍, ସେମାନେ ଜାଣନ୍ ଯୀଶୁ ତାହାକେ ଶେଷ କରିପାରିବ। ଶୈତାନ ଆର୍ ସାଙ୍ଗ ଆତ୍ମାମାନେ ଯୀଶୁକେ ଡରନ୍। ତୁମେ ଶୈତାନ ଖରାପ ଆତ୍ମା ପାଖୁ ବଞ୍ଚି ରହିବାର ନାଗି ସାବଧାନ ରୁହ। ଯୀଶୁକେ ସାହାଯ୍ୟ କରବାର୍ ନାଗି ଯୀଶୁ ଶୈତାନ ପାଖକୁ ଜିତିଛି। ଯାହା କିଛି ସିଏ କରେ ଯୀଶୁକେ ପ୍ରାର୍ଥନା କର ଆର୍ ତାକେ ଡାକ, ତୁମର ପାଖକେ ସିଏ ନେଇଯିବ। ତାଙ୍କର ଶକ୍ତି ଅଛି ଏହା କରବାର୍ ନାଗି ଆର୍ ଶୈତାନ ପାଖକୁ ରକ୍ଷା କରବାର୍ ନାଗି, ସେ କେବେ ବି ତୁମକେ ଛାଡ଼ବନି ଯଦି ତୁମେ ସବୁବେଳେ ଭରସା କରବ।